ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ 20 ଜଣଙ୍କ ମୃତ୍ୟୁ ସୂଚନା। ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସମେତ ଦେଶର 10,500 ସ୍ଥାନରେ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନ ଆୟୋଜିତ। ଭୁବନେଶ୍ୱର ଆଇଆଇଟିରେ ନମୋ ସେମିକଣ୍ଡକ୍ଟର ପରୀକ୍ଷାଗାର ସ୍ଥାପନ ନିମନ୍ତେ କେନ୍ଦ୍ରର ମଞ୍ଜୁରୀ। ବିହାର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସହ ବୈଠକ କଲେ ନିର୍ବାଚନ ଆୟୋଗ। ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ରେ ଆଜି ହେବ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା। ଦାର୍ଜିଲିଂ ଜିଲ୍ଲାରେ ଅବିରତ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଗୋର୍ଖାଲାଣ୍ଡ ଅଞ୍ଚଳରେ ଗତ ସନ୍ଧ୍ୟା ପରଠାରୁ 20 ଜଣଙ୍କର ମୃତ୍ୟୁ ହୋଇଛି। ମିରିକ୍, କୁର୍ସିଓଙ୍ଗ, ରଙ୍ଗଭଙ୍ଗ, ପୁଲବଜାର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। କଲିମ୍ଗଙ୍ଗ ପାର୍ବତ୍ୟ ଜିଲ୍ଲାରେ ଚିଲା ଏବଂ ଅନ୍ୟ କେତେକ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋଇଥିବା ସୂଚନା ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତିସ୍ତା ନଦୀ ଜଳ ଜାତୀୟ ରାଜପଥ ଉପରେ ଅନେକ ସ୍ଥାନରେ ପ୍ରବାହିତ ହେଉଥିବାବେଳେ ସିଲିଗୁଡ଼ି ସିକିମ୍କୁ ସଂଯୋଗ କରୁଥିବା 10 ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି। ମିରିକ୍ ଉପଖଣ୍ଡରେ 13 ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 4 ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ନର୍ଥ ବେଙ୍ଗଲ ମେଡିକାଲ କଲେଜ ଓ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦାର୍ଜିଲିଂ ଉପଖଣ୍ଡର ସୁଖିଆ ପୋଖରୀ ଅଞ୍ଚଳରେ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ବିଜନବାଡ଼ିରେ ଜଣଙ୍କ ମୃତ୍ୟୁ ହୋଇଛି। ସିଲିଗୁଡ଼ିରୁ ମିରିକ୍କୁ ସଂଯୋଗ କରୁଥିବା ଦୁଧିଆ ସେତୁ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଥିବାବେଳେ ମିରିକ୍ରୁ ସିଲିଗୁଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦାର୍ଜିଲିଂ, କୁର୍ସିଓଙ୍ଗ, ମିରିକ୍, କଲିମ୍ପଙ୍ଗ ଓ ସିକିମ୍ ମଧ୍ୟରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ଓ ଭୂସ୍ଖଳନରେ ବାସଗୃହ ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ କେତେକ ସ୍ଥାନରେ ଏହା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଶାସନ ପକ୍ଷରୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ କରାଯାଉଛି। ଲୋକସଭା ସାଂସଦ ରାଜୁ ବିଷ୍ଟ, ରାଜ୍ୟସଭା ସାଂସଦ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାର୍ଜିଲିଂ ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ମୋଦି ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ଅଞ୍ଚଳର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀରେ ବିଶ୍ୱ ଶିକ୍ଷକ ଦିବସ ଅବସରରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର ସ୍ୱତନ୍ତ୍ର ସଂସ୍କରଣରେ ଭାଗ ନେଇଛନ୍ତି। ଫିଟ୍ ଇଣ୍ଡିଆ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ନାଗରିକମାନେ ଭାଗ ନେଇ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିଲେ। ଡକ୍ଟର ମାଣ୍ଡବ୍ୟ ଏହି ଅବସରରେ କହିଛନ୍ତି ଦେଶରେ ଆଜି 10,500 ସ୍ଥାନରେ ସଣ୍ଡେଜ୍ ଅନ୍ ସାଇକେଲ୍ ଆୟୋଜିତ ହୋଇଛି ଏବଂ ଏଥିରେ ଅନେକ ସଂଖ୍ୟାରେ ଶିକ୍ଷକମାନେ ସାମିଲ ହୋଇଛନ୍ତି। ଦେଶରେ ଏବେ ପ୍ରତ୍ୟେକ ରବିବାର ଦିନ ଲକ୍ଷ ଲକ୍ଷ ଲୋକ ସାଇକେଲ ଚାଳନା କରି ନିଜକୁ ସୁସ୍ଥ ରଖିବା ଲାଗି ଚେଷ୍ଟା କରୁଛନ୍ତି। ଏହି ଅବସରରେ ମନ୍ତ୍ରୀ ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ପ୍ରେରଣାଦାୟକ ହେବ ବୋଲି କହିଛନ୍ତି।
ସଣ୍ଡେ ଅନ୍ ସାଇକେଲ ଏକ ମୁଭମେଣ୍ଟ ବନ୍ ଚୁକି ହେ ସାରେ ଦେଶ ମେ ହର ସଣ୍ଡେ ଲାଖୋ କି ସଂଖ୍ୟା ମେ ଲୋକ ସାଇକ୍ଲିଂ କରକେ ଅପନେ ସ୍ୱୟଂ କୋ ଫିଟ ରଖତେ ହେ। आज मुझे खुशी है देश में 10,500 से अधिक स्थानों पर हमारे देश के टीचर्स शिक्षक आज संडे ऑन साइकिल के साथ जुड़े स्वदेशी का संदेश दिया साथ साथ में संडे ऑन साइकिल से देश के नागरिक को और स्टूडेंट को संदेश दिया है कि जीवन में संतुलन बनाना बहुत आवश्यक है। साइकिलिंग हमें संतुलन बनाना सिखाती है। जब आप संतुलन बनाते हैं जीवन में तभी आप आगे बढ़ सकते हो, गति कर सकते हो।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ଭୁବନେଶ୍ୱରରେ ନମୋ ସେମିକଣ୍ଡକ୍ଟର ପରୀକ୍ଷାଗାର ସ୍ଥାପନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି 4,95,00,000 ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପରୀକ୍ଷାଗାରରେ ସେମିକଣ୍ଡକ୍ଟର ପ୍ରଶିକ୍ଷଣ, ଡିଜାଇନ୍ ଏବଂ ନିର୍ମାଣ ଲାଗି ଆବଶ୍ୟକ ଉପକରଣ ଓ ସଫ୍ଟୱେୟାର ରଖାଯିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେଲେ ଦେଶରେ ଥିବା ଶିଳ୍ପ ଦକ୍ଷତା ସମ୍ପନ୍ନ ଯୁବଗୋଷ୍ଠୀ ଅଧିକ କାର୍ଯ୍ୟକ୍ଷମ ହୋଇପାରିବେ। ସେ କହିଛନ୍ତି ଏହି ପରୀକ୍ଷାଗାର ଜରିଆରେ ଦେଶରେ ଆବଶ୍ୟକ ହେଉଥିବା ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ ୟୁନିଟ୍ ପାଇଁ ଆବଶ୍ୟକ ହେଉଥିବା ଆଧୁନିକ ଜ୍ଞାନକୌଶଳ ସମ୍ପନ୍ନ ମାନବ ସମ୍ଭଳର ଆବଶ୍ୟକତା ପୂରଣ ହୋଇପାରିବ। ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଦ୍ରୁତଗତିରେ ବିକାଶ ଲାଭ କରୁଥିବାବେଳେ ଏହି ପରୀକ୍ଷାଗାର ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜାଇନ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ଆହୁରି ଆଗକୁ ନେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ଗସ୍ତରେ ଆଜି ଦ୍ୱିତୀୟ ଦିନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଯାଇଥିବା ନିର୍ବାଚନ ପ୍ରତିନିଧି ଦଳ ଆଜି ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହ ବୈଠକ କରିଛନ୍ତି। ବୈଠକରେ ବରିଷ୍ଠ ପୁଲିସ୍ ଅଧିକାରୀ, କେନ୍ଦ୍ରୀୟ ପୁଲିସ୍ ବଳ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆଗାମୀ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ଆଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ନିର୍ବାଚନ ପ୍ରକ୍ରିୟା ସମୟରେ କଳାଧନ ଠାବ କରିବା ଏବଂ ନିଶାଦ୍ରବ୍ୟ କାରବାର ରୋକିବା ନେଇ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହ ପାଟନାରେ ବୈଠକ କରିଥିଲେ। ଏଥିରେ ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସୀମା ଶୁଳ୍କ, ନିଶାଦ୍ରବ୍ୟ ନିରୋଧ ବ୍ୟୁରୋ, ବ୍ୟାଙ୍କ, ରେଳବାଇ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇଜଣ ଆୟୁକ୍ତ ଡକ୍ଟର ସୁଖବୀର ସିଂ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଏକ ଉଚ୍ଚସ୍ତରୀୟ ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ରାଜ୍ୟରେ ସୁରକ୍ଷା, ଆଇନ ଏବଂ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ତଥା ବିହାର ସୀମା ସହ ଆନ୍ତର୍ଜାତିକ ସୀମା କ୍ଷେତ୍ରରେ ରାଜ୍ୟ ପୁଲିସ୍ ଏବଂ ଅର୍ଦ୍ଧସାମରିକ ବଳ ମୁତୟନ ନେଇ ଆଲୋଚନା କରିଛନ୍ତି। ଆଜି ବିହାର ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ସହ ବୈଠକ କରିବେ। ପରେ ନିର୍ବାଚନ ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ସହ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଆୟୋଗଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଚଳିତ ମାସ 8 ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସିବେ। ଭାରତକୁ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଅକ୍ଟୋବର 9 ତାରିଖରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଭିଜନ 2035 ରୋଡ୍ମ୍ୟାପ୍ ଅନୁଯାୟୀ ଭାରତ ବ୍ରିଟେନ୍ ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋଚନା ହେବ। ଏହା ଏକ 10 ବର୍ଷିଆ ସମୟବଦ୍ଧ ଯୋଜନା ଯେଉଁଥିରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ଓ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ପ୍ରସଙ୍ଗ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ବ୍ରିଟେନ୍ ପ୍ରତିପକ୍ଷ ଷ୍ଟାର୍ମର୍ ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀର ଷଷ୍ଠ ସଂସ୍କରଣରେ ଯୋଗଦେବା ସହ ସମ୍ବୋଧନ କରିବେ। ଗାଜା ଅସ୍ତ୍ରବିରତି ନେଇ ଆଜିଠାରୁ ଆଲୋଚନା ଆରମ୍ଭ ହେବ। ହମାସ, ଇସ୍ରାଏଲ୍ ଏବଂ ଆମେରିକା ଆଜିଠାରୁ କାଏରୋଠାରେ ଅସ୍ତ୍ରବିରତି ଚୁକ୍ତି ନେଇ ଆଲୋଚନା କରିବେ। ଇଜିପ୍ଟର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଇସ୍ରାଏଲ୍ ଏବଂ ହମାସର ପ୍ରତିନିଧିମଣ୍ଡଳୀ ଆଲୋଚନା କରିବା ସହ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ପଣବନ୍ଦୀମାନଙ୍କ ମୁକ୍ତି ବିଷୟରେ ନିଷ୍ପତ୍ତି ଗ୍ରହଣ କରିବେ। ଆଜି ଏବଂ ଆସନ୍ତାକାଲି ହମାସ ଏବଂ ଇସ୍ରାଏଲ୍ର ଉଚ୍ଚସ୍ତରୀୟ ଅଧିକାରୀମାନେ ଆଲୋଚନା କରିବେ ବୋଲି ଇଜିପ୍ଟର ଗଣମାଧ୍ୟମ ସୂଚନା ଦେଇଛି। ଇତିମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ଗାଜାରେ 70 ଜଣ ପାଲେଷ୍ଟାଇନ୍ ଅଧିବାସୀଙ୍କ ମୃତ୍ୟୁ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଶାନ୍ତି ଚୁକ୍ତିକୁ ପୂରଣ କରିବାକୁ ଯାଇ ଇସ୍ରାଏଲ୍ ପକ୍ଷରୁ ସାମୟିକ ଭାବେ ଆକ୍ରମଣ ବନ୍ଦ ରଖାଯିବା ବିଷୟ ଘୋଷଣାର 24 ଘଣ୍ଟା ମଧ୍ୟରେ ଏଭଳି ଆକ୍ରମଣ କରାଯାଇଛି। ଭାରତୀୟ ଏକକ ପରିଚୟ ପ୍ରାଧିକରଣ UIDAI 7-15 ବର୍ଷ ବୟସର ପିଲାଙ୍କ ନିମନ୍ତେ ଆଧାର ବାୟୋମେଟ୍ରିକ୍ ଅପଡେଟ୍କୁ ଦେୟମୁକ୍ତ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ବିଷୟ ସ୍ୱଷ୍ଟ କରିଛି। ଚଳିତ ମାସ 1 ତାରିଖରୁ ଲାଗୁ ହୋଇଥିବା ଏହି ଦେୟମୁକ ବ୍ୟବସ୍ଥା 1 ବର୍ଷ ପାଇଁ ବଳବତ୍ତର ରହିବ, ଫଳରେ 6 କୋଟି ପିଲା ଉପକୃତ ହେବେ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ 3:00 ମ୍ୟାଚ୍ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ DLS ଜରିଆରେ 69 ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ 7 ୱିକେଟ୍ରେ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା। ଭାରତ ପୂର୍ବରୁ ପାକିସ୍ତାନ ସହ ଖେଳିଥିବା ସମସ୍ତ 11 ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ବିଜୟ ହାସଲ କରିଛି। ଆଜିର ମ୍ୟାଚ୍ ଜିତିଲେ ଭାରତ ସେମିଫାଇନାଲ୍କୁ ଉନ୍ନୀତ ହେବ। ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ ରେକର୍ଡ ସଂଖ୍ୟକ 18 ପଦକ ହାସଲ କରିଛି। ଏଥିରେ 6 ସ୍ୱର୍ଣ୍ଣ, 7 ରୌପ୍ୟ ଓ 5 କାଂସ୍ୟ ପଦକ ରହିଛି। ଆଜି ସ୍ୱର୍ଣ୍ଣପଦକ ପ୍ରାପ୍ତ ନବୀନ କ୍ରୀଡ଼ା ପ୍ରଦର୍ଶନ କରିବେ। ଗତକାଲି ଏକତା ଭାୟା ମହିଳା କ୍ଲବ୍ ଥ୍ରୋ F51 ବର୍ଗରେ ଏବଂ ସୁମନ ରାଣା ପୁରୁଷ ସଟ୍ପୁଟ୍ F57 ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ 20 ଜଣଙ୍କ ମୃତ୍ୟୁ ସୂଚନା, ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସମେତ ଦେଶର 10,500 ସ୍ଥାନରେ ସଣ୍ଡେ ଜନ୍ ସାଇକେଲ୍ ଅଭିଯାନ ଆୟୋଜିତ। ଭୁବନେଶ୍ୱର IIT ନମୋ ସେମିକଣ୍ଡକ୍ଟର ପରୀକ୍ଷାଗାର ସ୍ଥାପନ ନିମନ୍ତେ କେନ୍ଦ୍ରର ମଞ୍ଜୁରୀ। ବିହାର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସହ ବୈଠକ କଲେ ନିର୍ବାଚନ ଆୟୋଗ ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ରେ ଆଜି ହେବ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।